शांति अमृत धारा कार्यक्रम तरफ रु आध्यात्म प्रेमी भाई और भौनी मानको हृदय रु हार्दिक स्वागत जनाउछि। आमे सब चर्चा करथिले परमात्मंकर सत्य परिचय, सही श्रृंखला रे आजिर विषय वस्तु आमे चर्चा करिवा भगवान रुहंती कोठी, भगवान कर वासस्थान कोठी, भगवान कर धाम कुआडे। आज जदि भिन्न भिन्न साधक मान को आपण पचारिबे कि भगवान कोठी रहंती, आपण एते प्रकार उत्तर शुणिबे निजे ही कन्फ्यूज हो जिबे कि कहुछि भगवान आम हृदय भीतर अछंती, के कहुछि कि नहीं नहीं भगवान तो सबुठे अछंती, गछरे पत्र रे पशु पक्षी भितरे सबुठे अछंती, कण कण में भगवान है सबुठे अछंती भगवान, धूली रे माटी रे पत्थर रे गोड़ी रे सबुठे। के कहुछि नहीं नहीं भगवान तो ए संसार रो बहुत उपरे, सात आसमान से भी परे भगवान उपरे रहउछंती, सातटा आकाश उपरे। किए निज माँ बाप को भगवान कहुचि, किए गुरु को भगवान कहुचि, किए देवी देवता मान को भगवान मानुचि, किए कहा को मानुचि, किए कहा को मानुचि, केते प्रकार भगवान कोठी अछंती सबुठु। वास्तव रे लोक मान को भितरे द्वंद सुनिले मुंड खराब हो जाए, का कथा मानिबा का कथा मानिबानी। तेणु जेतेबेले पर्यंत भगवान आसिकी निज परिचय न देइछंती वास्तव रे आमे भगवान प्रकृत रे कोठी रहिछंती आमे जानी पारिबानी। एवं वर्तमान भगवान जो आसिकी निज परिचय दउछंती से आधार रे मु आपण मानको भगवान का धाम विषय रे कहिबी। आपण निरपेक्ष भाव रे आजि पर्यंत जहां सुणी आसिछंती निज पूर्वपुरुष मानक पाखरु बा पुराण शास्त्र जो पढ़ी आसिछंती, जो चिंताधारा जो मत आपण मन भितरे आज पर्यंत अछि सेटा गोटे पाखरे रखंतु, एवं विषय जो मु कहिबी आपण मो जीवन रो अनुभव आधार रे आ गोटे पटरे रखंतु, एवं निजे निरपेक्ष भाव रे साक्षी भाव रे मझिरे रहिकी चिंता करंतु को जिनसटा सत आज पर्यंत जहां सुणी आसिथिले ताहा सत्य ना एबे जहां सुणुछंती सेटा सत, जहां आपण विवेक को एवं हृदय को स्वीकार हो ग्रहण करंतु। तो ताहले चर्चा करिवा कि भगवान कोठी अछंती। अनेक लोक भगवान को सर्वव्यापी कहिथांती, गॉड इज ओमनिप्रेजेंट, गॉड इज ओमनिसिएंट, ओमनिपोटेंट, ओमनिप्रेजेंट, अर्थात ईश्वर सबु किछि देखुछंती, सर्वशक्तिवान अटंती एवं से सर्वव्यापी अटंती। शास्त्र रे लिखा हिची ईश्वर सत्य अटंती एवं जगत मिथ्या अटे। जदि जगत मिथ्या एवं ईश्वर सत्य एवं ईश्वर सर्वव्यापी, ताहले मिथ्या भितरे सत्यटा जदि सर्वव्यापी हे गला ताहले जगत टा भी सत्य हि जवा दरकार। जदि जगत मिथ्या ईश्वर सत्य ताहले जगत भिन्न जिनस ईश्वर भिन्न जिनस, आ जगत भीतर जदि ईश्वर सर्वव्यापी हिकि रहिसेंति ताहले जगतटा मिथ्या हला किमिति, जगतटा सत्य हि जवा दरकार। तेणु बुद्धिजीवी मनरे अनेक द्वंद्व सृष्टि हि जाय। भगवान जदि सबुठी थांते विचार करिया दरकार, आज दुनिया रो जो दुरावस्था देखुछंति वास्तव रे कौन एमती हिथांता। गोटे पटरे आमे भगवान को प्रार्थना करी कहुचे जे भगवान शांतिर सागर, आनंदर सागर, प्रेमर सागर, दयार सागर, आउ मानुचे सर्वव्यापी, पुणि दुनिया रे दुख अशांति ए सब गुडा आसिला ताहले कुआडु। जदि दुनिया रे सबुआडे निया व्यापिकी अछि ताहले जुआडे जिबे आपण जळी जिबे, निहार गुण आपण अनुभव करिवे। सिमति जदि भगवान सर्वव्यापी ताहले सबुठी सुख शांति खुशी आनंद सबु अनुभव हवा दरकार, कहीं होनी तो ଯୁଆଡ଼େ ଯିବେ ଦେଖନ୍ତୁ ଦୁଃଖ ଅଶାନ୍ତି ଅସନ୍ତୋଷ ସବୁଆଡ଼େ ଲାଗି ରହିଛି। ତାହେଲେ ଭଗବାନ ସର୍ବବ୍ୟାପୀ କୋଉଠି କେମିତି? ଆପଣ କହିବେ ଭଗବାନ ସାକ୍ଷୀ ଦ୍ରଷ୍ଟା ହେଇକି ଅଛନ୍ତି, ଦେଖୁଛନ୍ତି ସବୁ। ଯାହାକୁ ଆମେ ମା ବାପା କହିବା କି ଆମ ଗୁରୁଜନ ବୋଲି କହୁଛେ, ପିଲାମାନେ ଯେତେବେଳେ ଝଗଡ଼ାଝାଟି କରନ୍ତି ବଦମାସି କରନ୍ତି ସେତେବେଳେ ମା ବାପା ସାକ୍ଷୀ ହେଇକି ରହନ୍ତି କି? ପ୍ରତ୍ୟେକ ମା ବାପା ବା ଗୁରୁଜନଙ୍କର କର୍ତ୍ତବ୍ୟ ହେଉଛି କି ଯେତେବେଳେ କୌଣସି ଏମିତି ଉପଦ୍ରବ ସିଚୁଏସନ୍ ଆସେ ସେତେବେଳେ ତାକୁ କଣ୍ଟ୍ରୋଲ କରିବେ, ନା କି ଚୁପଚାପ ହେଇକି ଦେଖୁଥିବେ ସବୁ ନାଟ ତାମସା? ଭଗବାନ ସବୁଠି ଅଛନ୍ତି ଆଉ ନାଟ ତାମସା ଦେଖୁଛନ୍ତି, ଦୁନିଆରେ ସବୁ ଲୋକ ଏତେ ଦୁଃଖରେ ଅଶାନ୍ତିରେ ଷଡ଼ୁଛନ୍ତି। ବୁଦ୍ଧିଜୀବୀ ମନ କେବେ ଏଟାକୁ ସ୍ୱୀକାର କରେନି। ଈଶ୍ୱର ଯଦି ସର୍ବବ୍ୟାପୀ ହେଇଥାନ୍ତେ ତାହେଲେ ତାଙ୍କ ଗୁଣ ତାଙ୍କ ବିଶେଷତା ସବୁଠି ଉପଲବ୍ଧ ହେବା ଦରକାର। ସେ ଯଦି ଆମର ମାତା ପିତା ସବୁଠି କେମିତି ହୋଇପାରିବେ? କୌଣସି ମାତା ପିତା ତାଙ୍କ ସନ୍ତାନ ଭିତରେ ସବୁଠି ଥାନ୍ତି କି? ଛୋଟବେଳେ ମୋର ଗୋଟେ ମଜା କଥା ମନେ ପଡ଼ୁଛି, ମୋ ଅଜାଙ୍କୁ ମୁଁ ଛୋଟବେଳେ ବହୁତ ମୋର ଏସବୁ ଜିନିଷ ବିଷୟରେ ବହୁତ ଜିଜ୍ଞାସା ଥିଲା। ମୁଁ ଥରେ ପଚାରୁଥିଲି ମୋ ଅଜାଙ୍କୁ କି ଭଗବାନ କୋଉଠି ଅଛନ୍ତି କ'ଣ କରୁଛନ୍ତି? ମୋ ଅଜା କ'ଣ କହିଲେ ଜାଣିଛନ୍ତି? ମୋ ଅଜା କହିଲେ, ଆରେ ଭଗବାନ ଚୋର ଭିତରେ ଅଛି, କହୁଛି ତୁ ଚୋରି କର, ପୁଣି ପୋଲିସ ଭିତରେ ବି ଅଛି, କହୁଛି ଧର ମାର ତାକୁ, କି ଭଗବାନ ଗୋଟେ ପଟରେ କହୁଛନ୍ତି ଚୋରକୁ ଚୋରି କର, ପୁଣି କହୁଛନ୍ତି ପୋଲିସକୁ ତାକୁ ଧର ମାର ତାକୁ। କେମିତି କଥା ଦେଖନ୍ତୁ, ଭଗବାନ ଏଇ ନାଟ ତାମସା କରୁଛନ୍ତି। ଏ ସଂସାରରେ କୌଣସି ଏତେ ସବୁ ଯୋଉ ଦୁର୍ବ୍ୟବସ୍ଥା ଦେଖୁଛେ, ଏତେ ସବୁ ପ୍ରକାର କୁକର୍ମ ଦେଖୁଛେ ଚାରିଆଡ଼େ, କ'ଣ ଭଗବାନ ସର୍ବଶକ୍ତିବାନ ହେଇକି ଆମ ମାତା ପିତା ହେଇକି ଗୁରୁ ଶିକ୍ଷକ ହେଇକି ସବୁ ସାକ୍ଷୀଦ୍ରଷ୍ଟା ହେଇକି ଦେଖୁଛନ୍ତି? କୌଣସି ବୁଦ୍ଧିଜୀବୀର ବୁଦ୍ଧି କେବେ ବି ଏହାକୁ ସ୍ୱୀକାର କରିବନି। ଭଗବାନ ବାସ୍ତବରେ ସବୁଠି ଥିଲେ, ତାଙ୍କ ଗୁଣ ବି ସବୁଆଡ଼େ ପରିଲକ୍ଷିତ ହେବା ଦରକାର। ଏବଂ ଭଗବାନ ତ ଚୈତନ୍ୟ ସ୍ୱରୂପ ଅଟନ୍ତି, ଏ ସଂସାରରେ ତ ଏ ପ୍ରକୃତି ଜଡ଼, ଜଡ଼ ଭିତରେ ଚେତନତା କେମିତି ଆସିବ? ଜଡ଼ ଭିନ୍ନ ଜିନିଷ ଏବଂ ଚୈତନ୍ୟ ଭିନ୍ନ ଜିନିଷ। ତ ଆମ ଶରୀର ଭିତରେ ଯେମିତି ଆତ୍ମା ରହିଛି, ଆତ୍ମା ଚୈତନ୍ୟ ଏବଂ ଶରୀର ପାଞ୍ଚଟା ପ୍ରକୃତିର ତତ୍ତ୍ୱରେ ଗଠିତ ଜଡ଼ ଜିନିଷ, ଶରୀର ଭିନ୍ନ ଆତ୍ମା ଭିନ୍ନ, ତ ସେମିତି ପରମାତ୍ମା ବି ଆମ ସମସ୍ତଙ୍କର ପିତା ଅଟନ୍ତି। ଏବଂ ଯେମିତି ପିତା ପୁତ୍ର ଭିତରେ ନଥାଏ ସେ ଜଣେ ଭିନ୍ନ ବ୍ୟକ୍ତି, ସେମିତି ପରମାତ୍ମା ବି ଆମ ସମସ୍ତ ଆତ୍ମାଗଣଙ୍କର ପିତା ଅଟନ୍ତି। ପରମ ପିତା ବୋଲି କୁହାଯାଏ, ଗଡ୍ ଫାଦର ବୋଲି ଆମେ ତାଙ୍କୁ କହୁ। ସେ ଆମ ଭିତରେ କେମିତି ହେବେ ବୁଝିବା ଦରକାର। ଯଦି ଆମ ଭିତରେ ଥାନ୍ତେ ତାହେଲେ ଆମେ ଯେତେବେଳେ ପାପକର୍ମ କରୁଛୁ ତାହେଲେ ଆମକୁ ଧରି ପକାନ୍ତିନି, ମନା କରନ୍ତିନି, ଆରେ କାହିଁକି ବି କରୁଛୁ? ଗୋଟେ ବାପାଙ୍କର ସମ୍ମୁଖରେ ଗୋଟେ ପୁଅ ଅକର୍ତ୍ତବ୍ୟ କରିବ କି? ବାପା ତାକୁ ଦେଖୁଥିବେ ସେମିତି? ସମ୍ଭବ ନୁହେଁ। ଏବଂ ଆମେ ଯେତେବେଳେ ମରିଯାଉଛୁ ଆମ ଭିତରେ ଯଦି ପରମାତ୍ମା ଥାନ୍ତେ, ଆମେ ମଲା ପରେ କ'ଣ କୁହାଯାଏ? ତାର ଆତ୍ମା ଚାଲିଗଲା। ତ ଶରୀରରୁ ଆତ୍ମା ଯେତେବେଳେ ଚାଲିଯାଉଛି ଶରୀର ମୃଦା ହେଇଯାଉଛି, ତ ଆମେ ଜଡ଼ ବୋଲି କହୁଛୁ ଏବଂ ଶରୀର ଭିତରେ ଚେତନା ରହୁନି, ଆମେ ତାକୁ ଶୀଘ୍ର ଯାଇକି ଜଳେଇ ପୋଡ଼ି ଦେଉଛି। ଯଦି ଆତ୍ମା ଚାଲିଗଲା ଏବଂ ପରମାତ୍ମା ସର୍ବବ୍ୟାପୀ, ସେ ମୃଦା ଶରୀର ଭିତରେ ପରମାତ୍ମା ଅଛନ୍ତି କି? ମୁଁ ଗୋଟେ ସୁନ୍ଦର ଉଦାହରଣ ଦେବି, ଆପଣ ବିଚାର କରନ୍ତୁ। ଗୋଟେ ଛୋଟ କୋଠରୀଟିଏ ଅଛି, ଛୋଟ ରୁମ୍ଟିଏ ଅଛି, ସେଠି ଗୋଟେ 0 ୱାଟ୍ର ବଲ୍ବଟେ ଜଳୁଛି ଆଉ ଗୋଟେ 100 ୱାଟ୍ର ବଲ୍ବଟେ ଜଳୁଛି, ଦୁଇଟା ଯାକ ଏକା ସାଙ୍ଗରେ ଜଳୁଛନ୍ତି। ଯଦି 0 ୱାଟ୍ର ବଲ୍ବଟା ଫ୍ୟୁଜ୍ ହେଇଯାଏ ତାହେଲେ ସେ ରୁମ୍ ଭିତରେ ଆଲୋକର କିଛି ପ୍ରଭେଦ ଅନୁଭବ ହବ କି କୁହନ୍ତୁ? ହବ ଅନୁଭବ ନୁହେଁ ନା, ପକ୍କା? ତ ସେମିତି ଯଦି ଆମ ଶରୀର ଭିତରେ ଆତ୍ମା ଏବଂ ପରମାତ୍ମା ଉଭୟ ରହିଛନ୍ତି, ଯଦି ଆତ୍ମା ଶରୀର ଛାଡ଼ିକି ଚାଲି ବି ଗଲା ତାହେଲେ କ'ଣ ପରମାତ୍ମା ଏତେ ନିସ୍ତେଜ ଯେ ଆମ ଶରୀରଟା ଜଡ଼ ହେଇଗଲା ମୃଦା ହେଇଗଲା? ତାହେଲେ ପରମାତ୍ମାଙ୍କର କିଛି ଶକ୍ତି ନାହିଁ, କିଛି ଆତ୍ମାର ଏତେ ସବୁ ଶକ୍ତି ଅଛି ଚେତନା ଯେ ଆମେ ସବୁ ହସୁଛେ ବୁଲୁଛେ ଖେଳୁଛେ କୁଦୁଛେ ସବୁ କିଛି କରୁଛେ ଏବଂ ଆତ୍ମା ଯେତେବେଳେ ଚାଲିଯାଉଛି ପରମାତ୍ମା ବିଲକୁଲ କିଛି ନାହିଁ, ତାଙ୍କ ପାଖରେ କିଛି ଲକ୍ଷଣ ନାହିଁ, ଗୁଣ ନାହିଁ, କିଛି ନାହିଁ, ଖାଲି ଏମିତି ଅଛନ୍ତି ବସ୍, ତେଣୁ ସେଥିପାଇଁ ତାଙ୍କୁ ପରମାତ୍ମା ବୋଲି ଆମେ ଖୋଜୁ। ପରମାତ୍ମା ଯଦି ସର୍ବବ୍ୟାପୀ, ଆମେ ଗୋଟେ ମୁର୍ଦ୍ଦା ଭିତରେ ପରମାତ୍ମା ଅଛନ୍ତି କି କହନ୍ତୁ, ଚିନ୍ତା କରନ୍ତୁ, ଯଦି ଥାନ୍ତେ ତାହେଲେ ଗୋଟେ ମୁର୍ଦ୍ଦାକୁ ଆମେ ଛୁଇଁଲେ ଆମେ ଯାଇକି ଶୀଘ୍ର ଗାଧୋଉଛେ, ତାକୁ ଶୀଘ୍ର ଆମେ ଘରୁ ବିତାଡ଼ିତ କରୁଛେ, କହୁଛେ ଯାଅ ଜଳେଇ ଦିଅ, ତାଙ୍କ ଭିତରେ ପରମାତ୍ମା ଥିଲେ ତ ତାକୁ ପୂଜା କରିବା ଦରକାର। ଯେଉଁଠି ଆମେ ଛେପ ପକାଉଛେ, ଯେଉଁଠି ଆମେ ସବୁ ଆମ ଘରର ଅଳିଆ ଆବର୍ଜନା ସବୁ ପକାଉଛେ, ଯେଉଁ ପଥର ଉପରେ ଆମେ ଗୋଡ଼ ଇଏ କରୁ ରଖୁଛେ, ସେ ଭିତରେ ଭଗବାନ ଅଛନ୍ତି, ଚିନ୍ତା କରିବା ଦରକାର। ତାହେଲେ ତାଙ୍କର ବାସ୍ତବିକ ଧାମ କୋଉଠି? ଯଦି ଶ୍ରୀମଦ୍ ଭଗବତ ଗୀତା ଆପଣମାନେ ପଢ଼ିଥିବେ ତାହେଲେ ଭଲ ଭାବରେ ହୃଦୟଙ୍ଗମ କରିପାରିବେ। ଦେଖନ୍ତୁ, ଗୀତାରେ ଭଗବାନ ଅର୍ଜୁନକୁ ତାଙ୍କ ପରିଚୟ ବିଷୟରେ କହିଛନ୍ତି, ହେ ଅର୍ଜୁନ, ଯେଉଁଠି ସୂର୍ଯ୍ୟ ଚନ୍ଦ୍ରଙ୍କର କିରଣ ବି ପହଞ୍ଚେନି, ଏ ସଂସାରର ବହୁତ ଉପରେ ସେହି ଅବ୍ୟକ୍ତ ଧାମ, ପରମ ଧାମ, ଯେଉଁଠି ସୂର୍ଯ୍ୟ ଚନ୍ଦ୍ରଙ୍କର କିରଣ ପହଞ୍ଚେନି, ସେହି ଧାମ ପରମ ଧାମ ମୋର ନିଜ ଧାମ ଅଟେ। ଯତ୍ର ନ ଭାସୟତି ସୂର୍ଯ୍ୟ ନ ଶଶାଙ୍କ ଚ ତଦ୍ଧାମ ପରମ ମମ। ଯେଉଁଠି ସୂର୍ଯ୍ୟ ଏବଂ ଶଶାଙ୍କର, ସୂର୍ଯ୍ୟ ଏବଂ ଚନ୍ଦ୍ରମାଙ୍କର କିରଣ ପହଞ୍ଚେ ନାହିଁ, ସେହି ଧାମ ପରମ ଧାମ ମୋର ଅଟେ। ଚିନ୍ତା କରିବାର ବିଷୟ, ଯେମିତି ଗୋଟେ ଦେଶର ପ୍ରଧାନମନ୍ତ୍ରୀ ସବୁଠି ରହିନି ଦେଶ ସାରା, ତା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ରହିବା ସ୍ଥାନ ଦରକାର। ଗୋଟେ ପ୍ରେସିଡେଣ୍ଟ ପାଇଁ ଗୋଟେ ପ୍ରେସିଡେଣ୍ଟ ହାଉସ୍ ବନାଯାଏ, ଗୋଟେ ଗଭର୍ଣ୍ଣର ପାଇଁ ଗଭର୍ଣ୍ଣର ହାଉସ୍ ଥାଏ, ସେଠି ସେମାନେ ରହନ୍ତି। ସେମିତି ପରମାତ୍ମା ତ ଆମ ସମସ୍ତଙ୍କର ପରମ ପୂଜ୍ୟ ଅଟନ୍ତି, ସବୁଠୁ ଶ୍ରେଷ୍ଠ ଅଟନ୍ତି, ସେବା ସବୁଠି କେମିତି ରହିବେ? ଯଦି ଏ ସଂସାରରେ ଭଗବାନ ଥାନ୍ତେ, ଭକ୍ତ କବି କହିଛନ୍ତି କି ଇସ୍ ପାପ କି ଦୁନିଆ ସେ ଅର୍ କହିଁ ଲେଇ ଚାଲ ପ୍ରଭୁ, ହେ ପ୍ରଭୁ ଏ ପାପର ଦୁନିଆର ମୋତେ ଆଉ କୋଠିକି ନେଇ ଚାଲନ୍ତୁ। ଯଦି ପରମାତ୍ମା ଏଠି ସର୍ବବ୍ୟାପୀ ହେଇକି ରହିଛନ୍ତି ତାହେଲେ ମଣିଷ କ'ଣ ପାଇଁ ଚାହୁଁଛି ଆଉ କୋଉଠିକି ଯିବ? ଭଗବାନ ଏଠି ଅଛନ୍ତି ନା, ରୁହ ନା ଏଠି। ଏବଂ ଆମେ ଭଗବାନଙ୍କୁ ପ୍ରାର୍ଥନା କରି କହୁଛୁ, ଛୋଡ଼ ବି ଦେ ଆକାଶ ସିଂହାସନ ଇସ୍ ଧରତୀ ପର ଆଜାରେ, ହେ ପରମାତ୍ମା ଆକାଶ ସିଂହାସନ ଛାଡ଼ିକି ଧରତୀ ଧରାପୃଷ୍ଠକୁ ଆସନ୍ତୁ। ଦେଖ ତେରି ଇସ୍ ପାପ କି ଦୁନିଆ କ୍ୟା ହାଲତ ହୋ ଗ୍ୟା, ହେ ଭଗବାନ ଏ ପାପର ଦୁନିଆର ଅବସ୍ଥା କେମିତି ହେଇଗଲାଣି ଦେଖନ୍ତୁ। ଓ ଦୂର କେ ମୁସାଫିର ହମକୁ ବି ସାଥ ଲେ ଲେ ରେ, ଆମେ ଭଗବାନଙ୍କୁ ଗୋଟେ ମୁସାଫିର କହୁଛୁ, ପନ୍ଥୀ କହୁଛୁ, ହେ ପ୍ରଭୁ ଆମକୁ ବି ଏ ଭବସାଗରରୁ ନେଇଯାଆନ୍ତୁ କୁଆଡେ। ତାହେଲେ ଭଗବାନ ଯଦି ଏଠି ସର୍ବବ୍ୟାପୀ ହେଇକି ଥାନ୍ତେ ଆମେ ଏମିତି ତାଙ୍କ ପାଇଁ ପ୍ରାର୍ଥନା କରନ୍ତି କି? ଆପଣ ଚିନ୍ତା କରନ୍ତୁ, ଭଗବାନ ସ୍ୱୟଂ କହୁଛନ୍ତି କି ମୁଁ ଏଠି ନାହିଁ, ମୁଁ ତ ଏ ସଂସାରର ବହୁତ ଉପରେ ପରମ ଧାମରେ ରହୁଛି, ଏବଂ ସେହି ବ୍ରହ୍ମଲୋକରୁ ପରମଧାମରୁ ମୁଁ ଏଠିକି ସମ୍ଭୂତ ହୁଏ। ତେଣୁ ଗୀତାରେ ଯେଉଁ ବର୍ଣ୍ଣନା ରହିଛି, ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ୍ ଅଧର୍ମସ୍ୟ ତଦାତ୍ମନମ୍ ସୃଜାମ୍ୟହମ୍, ଯେତେବେଳେ ଧର୍ମ ଗ୍ଲାନି ହୁଏ ମୁଁ ଧରାପୃଷ୍ଠକୁ ଆସେ। ଯଦି ଜଣେ କହୁଛି ମୁଁ ଏଠିକି ଆସିଲି ଅର୍ଥାତ୍ ଏଠି ନାହିଁ, ତେଣୁ ତ ସେ ଆସିଲା। ତେଣୁ ଭଗବାନ ବି ଯଦି କହୁଛନ୍ତି ଯେତେବେଳେ ଧର୍ମଗ୍ଲାନି ହୁଏ, ଯେତେବେଳେ ମୁଁ ଏ ଧାରାପୃଷ୍ଠକୁ ଆସେ, ତାହେଲେ ଏଠି ନାହାନ୍ତି, ଏଠି ଥିଲେ ସେ ଆସିବାର ପ୍ରଶ୍ନ କୁଆଡ଼େ ଆସୁଛି? ଆମେ କହୁ ପାର ବ୍ରହ୍ମ ପରମେଶ୍ୱର, ଏ ସଂସାରର ଉର୍ଦ୍ଧ୍ୱରେ ସୂର୍ଯ୍ୟ ଚନ୍ଦ୍ର ତାରାଗଣ ଆକାଶ ତତ୍ତ୍ୱର ବି ବହୁତ ଉର୍ଦ୍ଧ୍ୱରେ ଗୋଟେ ଅନ୍ୟ ତତ୍ତ୍ୱ ରହିଛି ଯାହାକୁ ଷଷ୍ଠ ମହତତ୍ତ୍ୱ ବୋଲି କୁହାଯାଏ, ଅଖଣ୍ଡ ଜ୍ୟୋତିର୍ମୟ ବ୍ରହ୍ମ ମହତତ୍ତ୍ୱ ବୋଲି କୁହାଯାଏ। ସେ ବ୍ରହ୍ମ ତତ୍ତ୍ୱରେ ସ୍ୱୟଂ ପରମାତ୍ମା ପରମ ଧାମରେ ରହନ୍ତି ଏବଂ ସେ ପରମ ଧାମର ନାଁ ଶାସ୍ତ୍ରରେ ଭିନ୍ନ ଭିନ୍ନ ନାଁ ବର୍ଣ୍ଣନା ରହିଛି, ତାକୁ ଶାନ୍ତିଧାମ, ନିର୍ବାଣ ଧାମ, ମୁକ୍ତିଧାମ, ମୋକ୍ଷଧାମ, ପାରଲୋକ, ବ୍ରହ୍ମାଣ୍ଡ ଆଦି ଆଦି ନାଁରେ ବର୍ଣ୍ଣନା କରିଦିଆହେଇଛି। ଏବଂ ସେହି ଶାନ୍ତିଧାମ, ମୁକ୍ତିଧାମ ଓ ପରମ ଧାମ ଶ୍ରେଷ୍ଠ ଧାମରେ ସେଠି ସ୍ୱୟଂ ପରମ ପିତା ପରମାତ୍ମା ରହନ୍ତି ଏବଂ ଆମେ ସବୁ ଆତ୍ମାଗଣ ବି ସେଠି ଥାଉ, ଆମ ନିଜ ଘର ସେଠି। ସେଠୁ ଆମେ ଏଇ ଧରାପୃଷ୍ଠକୁ ଅବତରିତ ହେଇକି ଆସୁ, ଶରୀର ରୂପୀ ବସ୍ତ୍ର ପରିଧାନ କରିକି ଆମେ ଅଭିନୟ କରୁଛେ। ଏ ସଂସାରରେ ଯେତେବେଳେ ଆମେ ସବୁ ବାଟବଣା ହେଇଯାଉ, ଆମେ ନିଜକୁ ଭୁଲି, ଆମ ପିତାଙ୍କୁ ଭୁଲି, ନିଜ ଘରକୁ ଭୁଲିକି ଯେତେବେଳେ ଦୁଃଖ ଅଶାନ୍ତିରେ ସଢ଼ୁ, ଆମେ ଭଗବାନଙ୍କୁ ଡାକୁ, ହେ ପତିତ ପାବନ, ଆମକୁ ଉଦ୍ଧାର କର, ରକ୍ଷା କର, ସେ ପରମ ଧାମରୁ ନିଜ ସନ୍ତାନ ସନ୍ତତିମାନଙ୍କ ଦୁଃଖ ନ ସହିକି ସେ ନିଜେ ଏଠିକି ଚାଲି ଆସନ୍ତି। ତେଣୁ ମୁସଲମାନ ଧର୍ମରେ ଭଗବାନଙ୍କୁ ଖୁଦା କୁହାଯାଇଛି, ଖୁଦ ଆତେ ହେଁ ଇସଲେ ଖୁଦା। ତେଣୁ ଦେଖନ୍ତୁ, ପରମାତ୍ମାଙ୍କୁ ଉପରବାଲା ବୋଲି ବି କୁହାଯାଏ। ଯଦି ଭଗବାନ ସବୁଠି ଥାଆନ୍ତେ ତାହେଲେ ଆମେ ମନ୍ଦିରବାଲା, ମସଜିଦବାଲା କାହିଁକି ସେମିତି କହୁନୁ, ସର୍ବବ୍ୟାପୀବାଲା କହିଥାନ୍ତେ। ଆମେ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରୁ, ଆମ ନତମସ୍ତକ ହେଇକି ବୁଦ୍ଧି ଅଟୋମେଟିକାଲି ଉପରକୁ ଚାଲିଯାଏ। ତେଣୁ ପରମାତ୍ମା ବାସ୍ତବରେ ଏ ଧରାପୃଷ୍ଠରେ ନାହାନ୍ତି। ଏ ସଂସାରରେ ଆମେ ସବୁ ଆତ୍ମାଗଣ ହିଁ ଅଭିନୟ କରୁଛେ। ଏଠି ଯେତେବେଳେ ଏ ସଂସାରରେ ସମସ୍ତେ ପତିତ ହୋଇଯାଆନ୍ତି, ତମ ପ୍ରଧାନ ହୋଇଯାଆନ୍ତି, ଏ ସଂସାର ନରକରେ ପରିଣତ ହୋଇଯାଏ, ଏ ଧରାପୃଷ୍ଠକୁ ସେତେବେଳେ ସେ ଆସନ୍ତି ଏବଂ କ'ଣ କରନ୍ତି, ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି। ଯୋ ପ୍ରାଣଶାସ୍ତ୍ର ଗୀତାରେ ବର୍ଣ୍ଣନା ହୋଇଛି, ଭଗବାନ କହନ୍ତି ଯେତେବେଳେ ଏଠି ଧର୍ମଗ୍ଲାନୀ ହୋଇଯାଏ ମୁଁ ଆସେ ଏବଂ ପୁଣି ଥରେ ମଣିଷକୁ ସତ୍ ଧର୍ମ କ'ଣ ଶିକ୍ଷା ଦିଏ, ସତ୍କର୍ମ କ'ଣ ଶିକ୍ଷା ଦିଏ, ଏ ସଂସାରକୁ ନରକକୁ ପୁଣି ଥରେ ସ୍ୱର୍ଗ ବନେଇ ଦିଏ। ତେଣୁ ପରମାତ୍ମା ଏଠି ଥିଲେ ଏମିତି କହିଥାନ୍ତି କି, ବୁଝିବା ଦରକାର। ତାହେଲେ ଭଗବାନଙ୍କୁ ସର୍ବବ୍ୟାପୀ କ'ଣ ପାଇଁ କୁହାଯାଇଛି, ତାର ଆଧ୍ୟାତ୍ମିକ ରହସ୍ୟ କ'ଣ, ଏ କଥା ବି ବୁଝିବା ଦରକାର, ହୃଦୟଙ୍ଗମ କରିବା ଦରକାର। ବାସ୍ତବରେ ତାର ଦୁଇଟା ଅର୍ଥ ଅଛି। ଦେଖନ୍ତୁ, ମାଟିଏ ତାର ସନ୍ତାନ ସନ୍ତତିକୁ, ପୁଅକୁ ଝିଅକୁ ଏତେ ଭଲ ପାଏ ଯେ ଶୟନେ ସପନେ ଜାଗରଣେ ବି ସେ ପୁଅ ଝିଅ ତାଙ୍କୁ ଦୃଷ୍ଟିଗୋଚର ହୁଅନ୍ତି। ଯଦି ପୁଅ ପାଠ ପଢ଼ି ଯାଇଛି, ସମୟ ଅନୁସାରେ ଯେତେବେଳେ ଆସିବା କଥା ଫେରିନି, ମାକୁ ଏକଦମ ଚିନ୍ତା ଆସିଯିବ, ହଠାତ୍ ତା ବୟସର ସେ ହାଇଟ୍ର ଗୋଟେ ପିଲାଟେ ଦେଖିଲେ ବି ହେ ମୋ ପୁଅ ଆସିଗଲା। ତ ସେମିତି ଭକ୍ତ ଯେତେବେଳେ ଅତି ଭାବବିଭୋର, ଭାବପ୍ରବଣ ହୋଇଯାଏ, ଭଗବାନଙ୍କୁ କହେ ଜିଧର ଦିଖ୍ତା ହୁଁ ତୁ ହି ତୁ ହେ ପ୍ରଭୁ, ଯୋଉଠି ଦେଖୁଛି ହେ ପ୍ରଭୁ ତମେ ହିଁ ଅଛ। ସେଟା ଆମର ଭାବନା, ସେଟା ଫିଲିଂ, ଇଟ୍ ଇଜ୍ ନଟ୍ ଏ ଫ୍ୟାକ୍ଟ, ତାର ବାସ୍ତବିକତା ନାହିଁ, ଆମର ସେଟା ଭାବନା। ଯେମିତି ଆମେ ବାପା ମାଙ୍କୁ ବହୁତ ଭଲ ପାଉ, ଆମେ କେତେ ଦୂରରେ ଥିଲେ ବି ତାଙ୍କୁ ମନେ ପକାଇଲେ ତାଙ୍କ ଚେହେରା, ତାଙ୍କ ମୁହଁ ଆମ ସାମ୍ନାରେ ଝଲସି ଉଠେ। ତ ଭାବବିଭୋର ହେଇକି ଭକ୍ତ ସବୁଠି ଯାହାକୁ ଭଲ ପାଏ, ଭଗବାନଙ୍କୁ ସବୁଠି ଦେଖେ, ତା ଅର୍ଥ ନୁହେଁ ଭଗବାନ ସବୁଠି ଅଛନ୍ତି ଏବଂ ଭଗବାନଙ୍କୁ ହେ ପ୍ରଭୁ ତୁମେ ମୋର ହୃଦୟ ସିଂହାସନରେ ବିରାଜିତ ହୋଇକି ରହିଛ, ଯେହେତୁ ହୃଦୟ ସବୁଠୁ ଶ୍ରେଷ୍ଠ ସ୍ଥାନ ବୋଲିକି ପରିକଳ୍ପନା କରାହେଇଛି, ତେଣୁ ଭଗବାନଙ୍କୁ ନିଜ ହୃଦୟରେ ଅଛ ବୋଲିକି କବି କଳ୍ପନା କରିଯାଇଛନ୍ତି, ବର୍ଣ୍ଣନା କରିଯାଇଛନ୍ତି। ତେଣୁ ସେଇଟା ଭାବନାର ଶବ୍ଦ, ତାକୁ ବାସ୍ତବରେ ଭଗବାନ ଆମ ହୃଦୟ ଉପରେ ଅଛନ୍ତି ବୋଲି କହିବା ଠିକ ହେବନି। ଯଦି ଭଗବାନ ଆମ ହାର୍ଟରେ ଥାନ୍ତେ, ଆଜି ଦୁନିଆରେ କେତେ ସବୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଉଛି, ହାର୍ଟ ବାହାର କରିଦିଆ ହେଉଛି। ଯେମିତି କହିଲେ ଭାବବିଭୋରରେ ଭକ୍ତ ଭଗବାନଙ୍କୁ ସବୁଠି ଦେଖୁଛି, ସେଥିପାଇଁ ଭଗବାନ ସର୍ବବ୍ୟାପୀ ବୋଲି କହିଦିଆ ହେଇଛି। ସେମିତି ଯେତେବେଳେ ମଣିଷ ସବୁ ପାପକର୍ମରେ ରତ ହେବାକୁ ଆରମ୍ଭ କଲେ, ଅନେକ ସାଧକ ସାଧୁ ସନ୍ନ୍ୟାସୀ ଋଷିମୁନି ସବୁ ମଣିଷକୁ ଭୟ ଦେଖାଇବା ପାଇଁ କି ଭଗବାନ ସବୁଠି ଅଛନ୍ତି ଏବଂ ତତେ ଦେଖୁଛନ୍ତି, ତୁ ଯଦି ପାପକର୍ମ କରିବୁ ତତେ ଦଣ୍ଡ ଦେବେ ବୋଲିକି ଡରେଇବା ପାଇଁ ପୁରାଣ ଶାସ୍ତ୍ରରେ ଏମିତି ଲେଖିଦେଇଛନ୍ତି, ବର୍ଣ୍ଣନା କରିଯାଇଛନ୍ତି। ଏହି ସ୍ତମ୍ଭରେ ଅଛନ୍ତି, ଏଇଠୁ ବାହାରିବେ ତୋର ପୁରା ହୃଦୟ ବିଦୀର୍ଣ୍ଣ କରିଦେବେ, ତୋ ପେଟ ଫାଡ଼ିଦେବେ। ହିରଣ୍ୟକଶ୍ୟପ କଥା ଆପଣମାନେ ସବୁ ଶୁଣିଥିବେ। ତ ଏସବୁ ବର୍ଣ୍ଣନା କରାହେଇଛି ମଣିଷକୁ ଡର ଦେଖାଇବା ପାଇଁ, ଭୟ ଦେଖାଇବା ପାଇଁ, ଯାହାଫଳରେ ସେ ପାପକର୍ମରୁ ନିଜକୁ ମୁକ୍ତ କରିପାରିବ, ବଞ୍ଚିପାରିବ। ଭାବବିଭୋର ହେଇକି ଭକ୍ତିର ଭାବନାରେ ଭଗବାନଙ୍କୁ ସର୍ବବ୍ୟାପୀ ବୋଲି କହିଦିଆ ହେଇଥିଲା ଏବଂ ଭୟ ଦେଖାଇବା ପାଇଁ ମଣିଷକୁ ବି ଭଗବାନ ସର୍ବବ୍ୟାପୀ ବୋଲିକି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା କରିଦିଆ ହେଇଥିଲା। କିନ୍ତୁ ଆଜି ମଣିଷ ଭିତରେ ନା ତ ସେହି ଭକ୍ତି ଭାବନା ଅଛି, ନା ଭଗବାନଙ୍କ ପ୍ରତି ଭୟ ବି ଅଛି। ମଣିଷ କେବଳ ଗୋଟେ ଫମ୍ପା ଶବ୍ଦକୁ ଜାବୁଡ଼ିକି ଧରିକି ବସିଛି ଯେ ଭଗବାନ ସର୍ବବ୍ୟାପୀ, କିନ୍ତୁ ଭଗବାନ ସର୍ବବ୍ୟାପୀ ନୁହନ୍ତି। ଭଗବାନ ଯେତେବେଳେ ଏ ଧରାପୃଷ୍ଠରେ ଧର୍ମଗ୍ଲାନୀ ହୁଏ ସେହି ଧରାପୃଷ୍ଠକୁ ଅବତରଣ କରନ୍ତି ଏବଂ ଏଠି ଆମମାନଙ୍କୁ ସମସ୍ତଙ୍କୁ ସତ୍ରାସ୍ଥା ଦେଖାନ୍ତି, ଶ୍ରେଷ୍ଠ କର୍ମ ଶିଖାନ୍ତି, ଆମ ଜୀବନକୁ ସୁଧାରି ଦିଅନ୍ତି। ପରମାତ୍ମା ତାହେଲେ କୋଉଠି ରହନ୍ତି? ପରମାତ୍ମା ପରମ ଧାମରେ ରହନ୍ତି, ଶ୍ରେଷ୍ଠ ଧାମରେ ରହନ୍ତି, ଶାନ୍ତି ଧାମରେ ରହନ୍ତି, ମୁକ୍ତି ଧାମରେ ରହନ୍ତି। ସେହି ଶାନ୍ତି ଧାମ, ମୁକ୍ତି ଧାମ, ପରମ ଧାମ ଯାଉ ଅନେକ ସବୁ ନାଁରେ ବର୍ଣ୍ଣନା ରହିଛି, ବାସ୍ତବରେ ସେହି ଧାମ ହିଁ ଆମମାନଙ୍କର ଧାମ। ସେଠି ଆମେ ଥିଲେ, ଆମମାନେ ସବୁ ଧରାପୃଷ୍ଠକୁ ଅଭିନୟ କରିବା ପାଇଁ ଆସିଥିଲେ। ଏବେ ଆମ ସମସ୍ତଙ୍କ ଜୀବନ ଯେତେବେଳେ ପତିତ ହୋଇସାରିଛି, ଭଗବାନ ଆସିସାରିଲେଣି ଏବଂ ନିଜ ଘରକୁ ବାହୁଡ଼ି ନେବା ପାଇଁ ଆମମାନଙ୍କୁ ସ୍ୱାଗତ କରୁଛନ୍ତି। ହେ ସନ୍ତାନମାନେ ମୋତେ ଚିହ୍ନ, ଏ ବିଶ୍ୱ ନାଟକ ଏବେ ଏହାର ପରିସମାପ୍ତିର ସମୟ ଆସିଗଲାଣି। ମୁଁ ତୁମମାନଙ୍କୁ ଘରକୁ ଫେରାଇ ନେବା ପାଇଁ ଆସିଛି। ଏ ସଂସାରକୁ ପରିବର୍ତ୍ତନ କରିକି ଯେତେବେଳେ ସ୍ୱର୍ଗ ବନେଇଦେବି, ମୁଁ ତୁମମାନଙ୍କୁ ପୁଣି ଥରେ ସେ ସ୍ୱର୍ଗକୁ ପଠାଇଦେବି। ଭଗବାନ ଆମକୁ ସମସ୍ତଙ୍କୁ ସ୍ୱାଗତ କରୁଛନ୍ତି, ବୁଝିଲେ।